ଚିତ୍ର ପନ୍ଦର ଯୀଶୁଙ୍କର ଆଶ୍ଚର୍ଯ୍ୟ କାମ। ଯୀଶୁ ତାଙ୍କର ମହାଶକ୍ତିକେ ଦେଖାଇଲେ ଆର୍ ବେଶୀ ଗୁଡ଼ା ଅଦ୍ଭୁତ କାମ ବି କରି କରି ଦେଖାଲେ। ପ୍ରଭୁ ଯୀଶୁ ବାର୍ତ୍ତିମୟ ବୋଲି ଗୋଟେ କଣା ଲୋକ ଉପରେ ପ୍ରେମ ଆର୍ ଦୟା ଦେଖେଇ କରି ଛିଁ ହେଲେ ଆର୍ ସେ କଣା ସବୁ ଦେଖି ପାରିଲା। ସେ ପ୍ରେମମୟ ପ୍ରଭୁ ଗୋଟେ ଥର ଜାଇରସ ବୋଲି ଗୋଟେ ଅଫିସର ଘରକେ ଗଲେ ଯାର ଟୁକିଲ ମରିଯାଇଥିଲା। ଯେତେବେଳେ ତାର ବାପା ମା କାନ୍ଦି କାନ୍ଦି ବସିଥିଲେ ସେ ପ୍ରେମମୟ ପ୍ରଭୁ ମରିଯାଇଥିବା ଝିଅକେ ଜୀବନ ଦେଲେ ଆର୍ ଉଠାଲେ। ସେମାନେ କେଡ଼େ ଶ୍ରଦ୍ଧା ହେଇଗଲେ, ତମେ ପାପ ନେ ମରିଛ କେ, ଯୀଶୁ ତମକେ ନୂଆ ଜୀବନ ଦେଇ ପାରସନ। ସେସନେ ଯେତେବେଳେ ଯୀଶୁର ଚେଲାମାନେ ରାତ ବେଳେ ମଝି ସମୁଦ୍ର ନେ ଡଙ୍ଗା ଠାନୁ ଅଲଗା ହେଇଗଲେ, ଯୀଶୁ ସେମାନଙ୍କେ ପ୍ୟାନ ଉପରେ ଚଲାଲେ। ତାଙ୍କର ମନରନୁ ଡର ଛାଡ଼ିଗଲା ଆର୍ ସେମାନେ ପଦାକେ ବାହାରି ଆସିଲେ। ତମର ଜୀବନର ଝଡ଼କେ ତମେ ଡରୁଛ କି? ଯୀଶୁ ତମର ଡରକେ ଘୁଞ୍ଚେଇ କରି ଶାନ୍ତି ଦେବେ। ପ୍ରଭୁ ଯୀଶୁ ମହାପୁରୁର ପୁଅ ବୋଲି କରି ଦେଖାବାର ଲାଗି ବେଶୀ ଆଚାର୍ଯ୍ୟ କାମ କଲେ। ସେ ଯୀଶୁକେ ଏକା ଆମେ ମାନମୁ, ସେ ଆମକେ ଆଜି ସାହାଯ୍ୟ କରବେ।